ଏଇଟା ସେଦିନ ମିଟିଂରେ କହୁଥିଲି ନା।
ହ୍ୟାଲୋ, ମୁଁ ଲତା ରାଉତ କହୁଛି, ରଙ୍ଗମାଟିଆ ଉପର ସାହିରୁ, ୱାର୍ଡ଼ନମ୍ବର 9। ଆମ ଡ୍ରେନ୍ଟା ଅପରିଷ୍କାର ରହିଛି ବୋଲି ମୁଁ ଆପଣଙ୍କୁ ଜନହିତ ବାଣୀରେ କଲ୍ କରୁଛି। ଆଉ ଆସିକି ତାକୁ ତୁରନ୍ତ ସଫା କରନ୍ତୁ। ପୁରା ବର୍ଷା ଦିନ ହଇରାଣ ଆମ ଛୁଆ ପିଲା ଭୋଗୁଛନ୍ତି, ଦେହ ବି ଖରାପ ରହୁଛି ଛୁଆ ପିଲାଙ୍କର। ଆସିକି ତୁରନ୍ତ ତାକୁ ଟିକେ ସଫା କରନ୍ତୁ।